ଏଠାର ପାଦ ବଦଳେଇ ରହୁ ମୋର ମନ, ଏପରି ବ୍ରାହ୍ମଣ ସ୍ତୁତି କଲା ବହୁବାର, ତହୁ ସୋମନାଥ ତାକୁ ଯାଚି ଦେଲେ ବର, ଦରିଦ୍ରତା ନାଶ ଯାଉ ଧର୍ମରେ ସୁମତି, ରହୁ ବିପ୍ରଭୁଏ ତବ ଭାର୍ଯ୍ୟ ହେଉ ବ୍ରତି, ଆଜିଠାରୁ ସୋମନାଥ ବ୍ରତକୁ କରିବ, ଅନ୍ତେ ଯାଇ ଶିବ ଲୋକେ ବସତି ପାଇବ, ବନ୍ଧୁଜନଙ୍କୁ ଏ ବ୍ରତ କରାଇବ ପୁଣ, ଏ ବ୍ରତ ବିଧାନ ଏବେ କହିବା ଯେ ଶୁଣ। ଶୁକ୍ଳ ପକ୍ଷ ଷଷ୍ଠୀ ଦିନ ବ୍ରତି, ପ୍ରାତଃ ସ୍ନାନ ନିତ୍ୟ କର୍ମ ସାରି ସେ ଝଟତି, ଦେବତା ଗୃହରେ ବସି ଗୁରୁଙ୍କ ସହିତ ସଂକଳ୍ପ କରିବ ପୁଷ୍ପ ଆଦି ଯେ ବସ୍ତ୍ରାଦିରେ ଆଚାର୍ଯ୍ୟଙ୍କୁ କରିବ ବରଣ, ଦେବାଳୟ ଗୋମୟରେ କରିଣ ଲେପନ, ଶୁଦ୍ଧ ସ୍ଥାନେ ମଣ୍ଡଳାଦି ପକାଇ ବୋଲି ପିତୁ ସୁମରେ।
ब्राह्मण मोते कह सोमनाथ व्रत
ଶୁଣି ମୁହିଁ ସେହି ବ୍ରତ କରିବି ନିୟତ ସୋମନାଥ କଥା ତୁ ବ୍ରାହ୍ମଣ କହିଲେ ମନରଥ ସିଦ୍ଧ ହେବ ଏ ବ୍ରତ କରି ବ୍ରାହ୍ମଣ ଯାଇ ଦେଖିଲା ବାଟରେ ସାତ ଗୋଟା ଚୋର ପଡ଼ିଛନ୍ତି ବନ୍ଧନରେ ତାଙ୍କୁ ଦେଖି ବିପ୍ର ବୋଲେ ଆହେ ଭାଇ ମାନେ ସୋମନାଥ କଥା ଶୁଣ ଯାହା ତୁମ୍ଭ ମନେ ମଣ୍ଡପେ ବସିଲା ରୋଗୀ ଏକ ବ୍ରତ କଥା ତାହାଙ୍କୁ ପୁଛିଲା ବିପ୍ର ବୋଲି ଶିବ କଥା ଶୁଣ ଦେଇଛି ତ ମନଗତ ବାଞ୍ଛା କରି ହୁଅ ରୋଗ ହୁତ ଏହା ଶୁଣି ରୋଗୀ ତହୁ ସୁମାର୍ଥେ ଚିନ୍ତିଲା ସୋମନାଥ ପ୍ରସାଦରୁ ରୋଗ